ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଏକ ଖଣିରେ ଦୁର୍ଘଟଣାରେ 6 ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହେଲେ ବୋର୍ଡ ଉପସଭାପତି। ଏବଂ ବରଗଡ଼ଠାରେ 50 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ ଉନ୍ନୟନ, ସଡ଼କ ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦିର ବିକାଶ ନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କ ମନ୍ଦିର ପାଇଁ ଉତ୍ସର୍ଗୀକୃତ ନଡ଼ିଆ ସଂଗ୍ରହ ଯାନର ଶୁଭାରମ୍ଭ କରିବା ସହ ମୋବାଇଲ୍ ଶିକ୍ଷା ୟୁନିଟ୍ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ପ୍ରତୀକ୍ଷା ଗୃହର ଉଦ୍ଘାଟନ କରିଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍ର ଫାଇନାଲ୍ ମ୍ୟାଚ୍ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାରେ 40 କୋଟି ଟଙ୍କା ବ୍ୟୟରେ ଫୁଟବଲ ଏକାଡେମୀ ସହ ସନ୍ତରଣାଗାର ପ୍ରତିଷ୍ଠା ହେବ। ସେହିଭଳି ଜାତୀୟ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
କେନ୍ଦୁଝର କ୍ରୀଡ଼ା କ୍ଷେତ୍ରରେ ଆମେ ଓଡ଼ିଶାରେ ଜାତୀୟ ସ୍ତର ପାଇଁ ନେବା ପାଇଁ ଗୋଟେ ବଡ଼ ସୁଯୋଗ ଆମେ ଆଗାମୀ ଦିନରେ ଯାଉଛୁ। ଆଗାମୀ ଦିନରେ ଏ କେନ୍ଦୁଝର କେନ୍ଦୁଝର ପାଖାପାଖି ଯେଉଁଠି ଷ୍ଟାଡିୟମ୍ ଅଛି, ଆମର ବ୍ଲକର ମଧ୍ୟ ଗୋଟେ ଷ୍ଟାଡିୟମ୍ ହେବ, ବାଉରିପଦାରେ, ନରଣପୁରରେ, ଦୀପରେ। ଏହା କରିବା ଦ୍ୱାରା ଧୀରେ ଧୀରେ ଏଇଟା ଗୋଟେ କ୍ରୀଡ଼ାର ହବ୍ ହେବା ପାଇଁ, ଯେଉଁଥିରେ କି ଆଗାମୀ ଦିନରେ ଆମ ପିଲାମାନଙ୍କର ଭବିଷ୍ୟତ, ଏହାକୁ ଆଗକୁ ନେବା ପାଇଁ ନିଶ୍ଚିତ ଭାବରେ ଏଥିରେ ମୁଁ ସ୍ୱତନ୍ତ୍ରତା ଦେଉଛି। ଆଜି ସୁଯୋଗ ଆସିଛି, ଏ ସୁଯୋଗର ଭରପୁର କେନ୍ଦୁଝରବାସୀ ନେବା ଦରକାର।
ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ଧ୍ରପ୍ରଦେଶର ବାପ୍ତାଲା ଜିଲ୍ଲା ବାଲିକୁର୍ଭାସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟି 6 ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅନ୍ୟ 3 ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବିଶାଳ ଗ୍ରାନାଇଟ୍ ଖଣ୍ଡ ଶ୍ରମିକମାନଙ୍କ ଉପରେ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ସେହି ସମୟରେ ଘଟଣାସ୍ଥଳରେ 16 ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ତତ୍କାଳ ଉଦ୍ଧାର ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବରଗଡ଼ଠାରେ 50 କୋଟି 25 ଲକ୍ଷ ଟଙ୍କା ବ୍ୟୟ ବରାଦରେ 1078 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ନାୟକ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ଏତଦ୍ବ୍ୟତୀତ ଭେଡେନ୍ ଏବଂ ବରପାଲି ବ୍ଲକରେ ନିର୍ମାଣାଧୀନ ବୃହତ୍ ଜଳଯୋଗାଣ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁବନ୍ଧ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ। ଆଗାମୀ 1 ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ସଂଯୋଗୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତି ଲାଗି ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ ବ୍ଲକ ୱାରି ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶ୍ରୀ ନାୟକ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଓର୍ମାସର 2 ଖାଦ୍ୟ ପ୍ରକ୍ରିୟାକରଣ ଗୋଷ୍ଠୀକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହାକୁ ମିଶାଇ ଘଟଣାରେ 8 ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ବର୍ତ୍ତମାନ ପ୍ରଶ୍ନପତ୍ର ପ୍ରଘଟର ବିଭିନ୍ନ ଦିଗ ନେଇ ତଦନ୍ତ ଜାରି ରହିଛି। ବୋର୍ଡ ଉପସଭାପତିଙ୍କ ଗିରଫ ହେବା ନେଇ କ୍ରାଇମବ୍ରାଞ୍ଚ ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି,
ଭୋପାଳର ଗୋଟେ କମ୍ପାନୀ ତାଙ୍କର କ୍ୱେଶ୍ଚନ୍ ପ୍ରିଣ୍ଟିଂର ଥିଲା ଦାୟିତ୍ୱ, ତାଙ୍କର ସାଙ୍ଗରେ ଏଠି କୋଡିନେଟ୍ କରୁଥିଲେ ବୋର୍ଡର ନିହାର ରଞ୍ଜନ ମହାନ୍ତି ଭାଇସ୍ ପ୍ରେସିଡେଣ୍ଟ, ତାଙ୍କର ହିଁ ଦାୟିତ୍ୱ ଥିଲା ପୁରା କ୍ୱେଶ୍ଚନ୍ ସେଟ୍ କରିବା ପାଇଁ। ଆମେ ଯେତେବେଳେ ତାଙ୍କର ବ୍ୟାନ୍ ନେଇଥିଲୁ ସେ କହୁଥିଲେ ଯେ ନାଇଁ ମୁଁ ସବୁ ଯେ ଆସିଲେ ତାପରେ ତାକୁ ଡିଲିଟ୍ କରିଦେଉଥିଲି, ଯେ ୟାଙ୍କର ଦାୟିତ୍ୱ ଯେ ଅଛି ଲ୍ୟାପଟପ୍ କେ କ୍ୱେଶ୍ଚନ୍ କେ କରିକେ ସେ ଡେଲିଭରେଟ୍ଲି ସେ ପ୍ରୋଟୋକଲ୍ କେ ଫଲୋ କରିନାହାନ୍ତି, ଆକ୍ସେସ୍ ଦେଇଛନ୍ତି, ଯାହାଫଳରେ ସେ କ୍ୱେଶ୍ଚନ୍ ଲିଖେଇ ପାରିଲା।
ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା 31 ତାରିଖରେ ହେବା ନେଇ ବୋର୍ଡ ପକ୍ଷରୁ ସ୍ଥିର କରାଯାଇଛି। ଆସନ୍ତା 22 ତାରିଖରୁ ବୋର୍ଡର ୱେବ୍ସାଇଟ୍ରେ ପ୍ରବେଶପତ୍ର ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଶୁଣାଣିକୁ ବନ୍ଦ କରାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ। ରାଜ୍ୟରେ ଫାଇଲେରିଆ ନିରାକରଣ ଲକ୍ଷ୍ୟ ନେଇ ଆସନ୍ତା 10-19 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ସାମୂହିକ ଔଷଧ ସେବନ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ 12 ଜିଲ୍ଲାକୁ ସାମିଲ କରାଯାଇଛି। ରୋଗୀଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ଔଷଧ ପ୍ରଦାନ କରିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବା ପାଇଁ ବର୍ଷକୁ 2 ପର୍ଯ୍ୟାୟରେ ଏହି ଅଭିଯାନ କରାଯାଉଛି। ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ସାମୂହିକ ଔଷଧ ସେବନ ଅଭିଯାନରେ 90% ସଫଳତା ମିଳିଥିବା ବିଭାଗ ପକ୍ଷରୁ କୁହାଯାଇଛି। ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏଥିପାଇଁ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅଭିଯାନ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। 9-12 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ 13-15 ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହେବ। ଶ୍ରାବଣ ମାସର ଚତୁର୍ଥ ଅଥବା ଶେଷ ସୋମବାର ଆସନ୍ତାକାଲି। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ କାଉଡ଼ିଆମାନଙ୍କ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହ ପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କଟକର ବାବା ଧବଳେଶ୍ୱର, ଭଦ୍ରକର ବାବା ଆଖଣ୍ଡଳମଣି, ବାଲେଶ୍ୱର ଚନ୍ଦନେଶ୍ୱର, ନୟାଗଡ଼ର ବାବା ଲୋଡ଼ୁକେଶ୍ୱର, ଢେଙ୍କାନାଳର କପିଳାସ ପୀଠରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। କଟକର ଗଡ଼ଗଡ଼ିଆ ଘାଟରେ ଜଳ ସଂଗ୍ରହ ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖଡ଼ିପଦା ସୋହଡ଼ା ପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ଆଗେଇ ନେବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ତଥା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ ଓ ଭୂମିକା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ବାଲ୍ୟ ବିବାହ ନିଷେଧ ଆଇନ 2006 ଉପରେ ସଚେତନତା ସୃଷ୍ଟି ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହାର ପଲିଥିନ୍କୁ ବର୍ଜନ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଜିଲ୍ଲାପାଳ ସାଧାରଣ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାପାଳ ଆଜି ସାପ୍ତାହିକ ପରିବା ହାଟରେ ସଚେତନ ନାଗରିକମାନଙ୍କୁ ଉତ୍ସାହିତ କରିଥିବା ବେଳେ ପଲିଥିନ୍ ବ୍ୟବହାର କରୁଥିବା ବ୍ୟବସାୟୀ ଓ ଗ୍ରାହକମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ହସ୍ତତନ୍ତ କାରିଗରୀ କଳା କୌଶଳକୁ ଅଧିକ ବ୍ୟାପକ ଓ ସହଜ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ ବୟନ ଶିଳ୍ପ ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଜାକାର୍ଡରେ ବୟନ ପାଇଁ ତାଲିମ ଦିଆଯାଉଛି। ଜିଲ୍ଲାର ମୁଣ୍ଡାଗଡ଼ଠାରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତାରେ କଟକ ଚାମ୍ପିୟନ ହୋଇଛି। ସମ୍ବଲପୁରକୁ 2-1 ଗୋଲରେ ପରାସ୍ତ କରି କଟକ ଏହି ସଫଳତା ହାସଲ କରିଛି। ପାଣିପାଗ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଛି। ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 20 ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀ ଋତୁରେ ଗତ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି 622 mm ଉର୍ଦ୍ଧ୍ୱ ବର୍ଷା ହୋଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ 6% ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। 8 ଜିଲ୍ଲାରେ ଅତ୍ୟଧିକ, 18 ଜିଲ୍ଲାରେ ସ୍ୱାଭାବିକ ଏବଂ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଏକ ଖଣିରେ ଦୁର୍ଘଟଣାରେ 6 ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହେଲେ ବୋର୍ଡ ଉପସଭାପତି ଏବଂ ବରଗଡ଼ଠାରେ 50 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।